ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ହୀରାକୁଦ ଜଳଭଣ୍ଡାରର ସୁପରିଚାଳନା ଲକ୍ଷ୍ୟରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ। ରାଜ୍ୟରେ ଡେଙ୍ଗୁ ପ୍ରାଦୁର୍ଭାବ ବୃଦ୍ଧି, ଏହାକୁ ପ୍ରତିହତ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଗଲା ପଦକ୍ଷେପ। ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ଅବସରରେ ଶୁଭେଚ୍ଛା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏବଂ ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ନୀତି ପାଇଁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଅଧୀନରେ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଆସନ୍ତା 9 15 ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ସହିତ ଏକ ସେଲ୍ଫି ନେଇ ଏହାକୁ ହର୍ ଘର୍ ତ୍ରିରଙ୍ଗାର ୱେବ୍ସାଇଟ୍ରେ ଅପ୍ଲୋଡ୍ କରିବାକୁ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଉଲ୍ଲେଖ କରିଛନ୍ତି, ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଗତ 2 ମଧ୍ୟରେ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଭାରତୀୟଙ୍କ ଏକାଗ୍ରତାକୁ ଜାଗ୍ରତ କରିଛି ବୋଲି ସେ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଜନଶୁଣାଣି କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୋଗଗୁଡ଼ିକର ଶୁଣାଣି ପାଇଁ ଆସନ୍ତାକାଲି ସକାଳ 8 ମଧ୍ୟାହ୍ନ 12 ପର୍ଯ୍ୟନ୍ତ ପଞ୍ଜିକରଣ କରାଯିବ। ଜନସାଧାରଣ ସେହି ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗଗୁଡ଼ିକ ପଞ୍ଜିକରଣ କରାଇପାରିବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବନ୍ୟା ନିୟନ୍ତ୍ରଣ ଲାଗି ହୀରାକୁଦ ବନ୍ଧର ବରିଷ୍ଠ ଅଧିକାରୀ, ସମ୍ଭଲପୁର ଜିଲ୍ଲାପାଳ, ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ସମ୍ଭଲପୁର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ହୀରାକୁଦ ଜଳଭଣ୍ଡାରର ସୁପରିଚାଳନା ନେଇ ଆଲୋଚନା ହୋଇଛି। ସେ କହିଛନ୍ତି,
ବନ୍ୟା ଜଳର ଯେଉଁ ପ୍ରଭାବ, ହୀରାକୁଦ ବନ୍ଧର ଭୂମିକା, ଉପର ମୁଣ୍ଡର ସମସ୍ୟା, ତଳ ମୁଣ୍ଡର ସମସ୍ୟା ଏବଂ ବନ୍ଧ ପଛକୁ ନଦୀରେ ସମ୍ବଲପୁର, ବ୍ରଜାନଗର, ଝାରସୁଗୁଡ଼ା ଏପଟେ ଅମ୍ବାବନା 3-4 ଜିଲ୍ଲାରେ ଯେଉଁ ସମସ୍ୟା, ସେ ସମସ୍ୟାକୁ କେମିତି ଆହୁରି ଭଲ ଭାବରେ ମୁକାବିଲା କରାଯାଇପାରିବ, ସେସବୁର କ'ଣ କେମିତି ସ୍ଥାୟୀ ସମାଧାନ ହୋଇପାରିବ ଏବଂ ଆଧୁନିକ କାରିଗରୀ କୌଶଳକୁ କେମିତି ସେଥିରେ ବ୍ୟବହାର କରିକି ଆମେ ଇଏ ବନ୍ୟା ସମସ୍ୟାକୁ ଆହୁରି ସଫଳତାର ସହିତ ସାମ୍ନା କରିପାରିବା, ଏସବୁ ପାଇଁ ଆଜି ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛି।
ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଅଧିଗ୍ରହଣ କରାଯାଇଥିବା ଜମି ବ୍ୟବହାର ନ ହୋଇ ପଡ଼ିରହିଥିଲେ ତାହା ରାଜସ୍ୱ ବିଭାଗକୁ ଫେରାଇ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ଗରିବ କଲ୍ୟାଣ ଯୋଜନାରେ ଏହି ଜମିଗୁଡ଼ିକ ବଣ୍ଟାଯିବ ବୋଲି ମନ୍ତ୍ରୀ କହିଛନ୍ତି। ହୀରାକୁଦ ଜଳଭଣ୍ଡାରରୁ ସ୍ୱଚ୍ଛ ପାଣି ନେଇ ଜଳଭଣ୍ଡାର ମଧ୍ୟକୁ ବର୍ଜ୍ୟବସ୍ତୁ ଛାଡ଼ୁଥିବା କମ୍ପାନୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ 632 ଫୁଟରୁ 634 ଫୁଟ ମଧ୍ୟରେ ରହିଥିବା ଚାଷ ଜମି ପଟ୍ଟା ପ୍ରଦାନ ପାଇଁ ପ୍ରକ୍ରିୟା ଜାରି ରହିଥିବା ଶ୍ରୀ ପୂଜାରୀ କହିଛନ୍ତି। କଟକ ସହରର ବିଭିନ୍ନ ସ୍ଥାନରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ରାୟ 66 ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ 66 ମଧ୍ୟରୁ ମହାନଗର ନିଗମ ଅଞ୍ଚଳରେ 57 ଓ ଗ୍ରାମାଞ୍ଚଳରୁ 14 ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ ଏ ବର୍ଷ କଟକ ବଡ଼ ଡାକ୍ତରଖାନା ପରିସରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ସିଡିଏମ୍ଓ ସୂଚନା ଦେଇଛନ୍ତି। ଏସ୍ସିବି ପରିସରରେ ଥିବା ହଷ୍ଟେଲ୍ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ମଶାରୀ ଟାଙ୍ଗି ଶୋଇବା ସହ ଆଖପାଖ ଅଞ୍ଚଳରେ ଥିବା ବୁଦାଗୁଡ଼ିକୁ ସଫା କରାଯାଉଛି। ସେହିପରି ଅଳିଆ ଆବର୍ଜନା ଜମା ହୋଇଥିବା ସ୍ଥାନଗୁଡ଼ିକୁ ସଫେଇ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା 31 ପହଞ୍ଚିଛି। 18 ଜିଲ୍ଲା ତଥା ରାଜ୍ୟ ବାହାରର ଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 1177 ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଭଦ୍ରକ ଜିଲ୍ଲାରେ ଡେଙ୍ଗୁ ନିରାକରଣ ନିମନ୍ତେ ଅନ୍ତର୍ବିଭାଗୀୟ ସମନ୍ୱୟତା ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସମୟରେ ହେଉଥିବା ବୈଠକରେ ଡେଙ୍ଗୁ ଚିହ୍ନଟ ପାଇଁ ପରୀକ୍ଷା, ଆଶା ଅଙ୍ଗନବାଡ଼ି କର୍ମୀମାନଙ୍କ ଜରିଆରେ ମଶାରୀ ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବନ୍ଦର ଗୁରୁତ୍ୱାରୋପ କରିଛନ୍ତି। ଡେଙ୍ଗୁର ନିୟନ୍ତ୍ରଣ ଓ ନିରାକରଣ ପାଇଁ ସିଏଚ୍ସି ସବ୍ସେଣ୍ଟର ସ୍ତରରେ ସମନ୍ୱୟ ବୈଠକ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ସାରସ୍ୱତ ସାଧିକା ନନ୍ଦିନୀ ଶତପଥୀଙ୍କର ଆଜି ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ସ୍କୃତିଚାରଣ କରିବା ସହ ଓଡ଼ିଶାର ପ୍ରଗତି ଓ ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ଅମ୍ଳାନ କୃତି ପାଇଁ ସେ ସର୍ବଦା ସ୍କରଣୀୟ ରହିବେ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କଳା, ସାହିତ୍ୟ, ସାମ୍ବାଦିକ ଓ ରାଜନୀତି କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ଚିରସ୍କରଣୀୟ ହୋଇ ରହିବ ବୋଲି କହିଛନ୍ତି। ଓଡ଼ିଶାର ପ୍ରତିଟି ସୁଖଦୁଃଖକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ 1866 ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ଭାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଏହି ଦିବସର ସ୍କୃତିଚାରଣ ଅବସରରେ ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ସମସ୍ତ ସାମ୍ବାଦିକ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଚତୁର୍ଥ ସ୍ତମ୍ଭ ଭାବେ ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିବାରେ ସାମ୍ବାଦିକଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭାଷା, ସାହିତ୍ୟ, ଅସ୍ମିତାର ସୁରକ୍ଷା, ପ୍ରଚାର ପ୍ରସାର ତଥା ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ଭଳି ବିଭିନ୍ନ କ୍ଷେତ୍ରରେ ସମ୍ଭାଦପତ୍ରର ଭୂମିକା ସର୍ବଦା ସ୍ୱତନ୍ତ୍ର ବୋଲି କହିବା ସହ ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମଧ୍ୟ ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ମହାନଦୀର ଉପର ମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ପାଉଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ହୀରାକୁଦର ଆଉ କେତୋଟି ଗେଟ୍ ଖୋଲିବାକୁ ନିଷ୍ପଭି ନିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପରିସ୍ଥିତି ଉପୁଜି ନାହିଁ ଏବଂ ନଦୀଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି କହିଛନ୍ତି। କେବଳ ମାଲକାନଗିରିରେ ଅତ୍ୟଧିକ ବର୍ଷା ଯୋଗୁଁ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଆଉ 4 ସ୍ଲୁଇସ୍ ଗେଟ୍କୁ ଖୋଲି ଦିଆଯାଇଛି। ପୂର୍ବରୁ 6 ଗେଟ୍ ଖୋଲାଯାଇଥିବା ବେଳେ ଏବେ ସମୁଦାୟ 10 ଗେଟ୍ ଖୋଲା ରହିଛି। ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ଏହି ନିଷ୍ପଭି ନେଇଛନ୍ତି। ବର୍ତ୍ତମାନ ପ୍ରତି ସେକେଣ୍ଡରେ 2,08,665 କ୍ୟୁସେକ୍ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର 609.67 ଫୁଟରେ ରହିଥିଲା। କେରଳର ୱାଇନାଡ ଭୂସ୍କଳନରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ଗତକାଲି ତାଙ୍କ ମୃତଦେହ ଭୁବନେଶ୍ୱରରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ କଟକ ଚୌଦ୍ୱାରସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ଅନ୍ୟପକ୍ଷରେ ଡାକ୍ତର ସ୍ୱାଧୀନ ପଣ୍ଡା ଏବେ ବି ନିଖୋଜ ଥିବାବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସନ୍ଧାନ ଜାରି ରହିଛି। ଜଙ୍ଗଲରେ ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷ ରୋକିବା ପାଇଁ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ରକ୍ଷକ ଯାନକୁ କେନ୍ଦୁଝର ଡିଏଫ୍ଓ ଏଚ୍ଡି ଧନରାଜ ଉଦ୍ଘାଟନ କରିଛନ୍ତି। ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ଏହି ଯାନରେ ହାଇଡ୍ରୋଲିକ୍ ଲିଫ୍ଟ ସହ ଜେନେରେଟର ଭଳି ଅତ୍ୟାଧୁନିକ ସରଞ୍ଜାମ ରହିଛି। ହିଂସ୍ର ବନ୍ୟପ୍ରାଣୀଙ୍କୁ ସଂଜ୍ଞାହୀନ କରିବା ପରେ କିପରି ଉଦ୍ଧାର କରାଯିବ ଏ ନେଇ କର୍ମଚାରୀଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ରକ୍ଷକ ଯାନ ମଧ୍ୟ ବେଶ୍ ଉପଯୋଗୀ ହେବ ବୋଲି ଡିଏଫ୍ଓ ଧନରାଜ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀଜୀଉମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେଉଛି। ଦୈତାପତି ସେବକମାନେ ଏହି ନୀତି ସମ୍ପାଦନ କରୁଛନ୍ତି। ମଧ୍ୟାହ୍ନ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହୋଇଥିବାରୁ ଅପରାହ୍ନ 2 ସନ୍ଧ୍ୟା 6 ପର୍ଯ୍ୟନ୍ତ 4 ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ପରେ ଭଣ୍ଡାର ଘରେ ରଖାଯାଇଥିବା ରତ୍ନଚିତା ଅଣାଯାଇ ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକରେ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କର ମହାସ୍ନାନ, ବେଶ, ସନ୍ଧ୍ୟା ଆଳତୀ ଆଦି ନୀତି ଅନୁଷ୍ଠିତ ହେବ। ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ସ୍ନାନମଣ୍ଡପରୁ ବାହୁଡ଼ିବା ବେଳେ ସେବକମାନେ ଶ୍ରୀମସ୍ତକରୁ ଚିତା ବାହାର କରିଦିଅନ୍ତି। ସେଥିଲାଗି ଆଜି ଚିତାଲାଗି ଅମାବାସ୍ୟା ତିଥିରେ ଶ୍ରୀଜୀଉଙ୍କୁ ପୁଣି ଥରେ ଚିତାଲାଗି କରାଯାଉଛି। ଚିତାଲାଗି ଅମାବାସ୍ୟା ଅବସରରେ ଆଜି ନୟାଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମରେ ଚାଷୀମାନେ ଧାନକ୍ଷେତ୍ରରେ ନିଷ୍ଠାର ସହିତ ପୂଜାର୍ଚ୍ଚନା କରି ଚିତଉ ପିଠା ପୋତିଛନ୍ତି। ସୂଚନାଯୋଗ୍ୟ, ଚିତାଲାଗି ଅମାବାସ୍ୟା ବେଳକୁ ଅଧିକାଂଶ ବିଲରେ ଧାନ ରୁଆ, ବେଉଷଣ ଏବଂ ମଇ ଦିଆ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ବେଆଇନ ଭାବେ ଗାଡ଼ି ଚଳାଉଥିଲେ ମୋଟରଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିଲାଗି ସ୍ୱତନ୍ତ୍ର ଦଳ ଗଠନ କରି ସାରା ରାଜ୍ୟର ଅଭିଯାନ ଆରମ୍ଭ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଘୋଷଣା କରାଯାଇଛି। ଟିକସ ପୈଠ କରିନଥିବା ଗାଡ଼ି ମାଲିକ ବକେୟା ଟିକସ ଏକକାଳୀନ ପୈଠ କରି ଜୋରିମାନା ରାଶି ସମ୍ପୂର୍ଣ୍ଣ ଛାଡ଼ର ଲାଭ ନେବାକୁ କୁହାଯାଇଛି। ସେହିପରି ବୀମା ଅର୍ଥ ମଧ୍ୟ ଜମା କରିବାକୁ ପରାମର୍ଶ ଦିଆଯାଇଛି। ବିନା ଜୋରିମାନାରେ ଏକକାଳୀନ ସମସ୍ତ ଦେୟ ପୈଠ କରିବାକୁ ହେବ। ହର୍ ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ହୀରାକୁଦ ଜଳଭଣ୍ଡାରର ସୁପରିଚାଳନା ଲକ୍ଷ୍ୟରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ରାଜ୍ୟରେ ଡେଙ୍ଗୁ ପ୍ରାଦୁର୍ଭାବ ବୃଦ୍ଧି ଏହାକୁ ପ୍ରତିହତ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଆଗଲା ପଦକ୍ଷେପ, ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ଅବସରରେ ଶୁଭେଚ୍ଛା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏବଂ ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ନୀତି ପାଇଁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।